ମଣିଷ ଜୀବନ ବ୍ୟସ୍ତ ମଧ୍ୟରେ ଉଦିତ ସେ ସୂର୍ଯ୍ୟ ସୁନେଲି ସକାଳର ଶୁଭେଚ୍ଛା ସମସ୍ତଙ୍କୁ। ମୁଁ ଏଲିନା, ମୋର ପଞ୍ଚାୟତ ବର୍ତ୍ତମାହା, ବ୍ଲକ ଦାରିଙ୍ଗବାଡ଼ି ଏବଂ ଡିଷ୍ଟ୍ରିକ୍ଟ କନ୍ଧମାଳ। ପ୍ରିୟ ବନ୍ଧୁଗଣ, ସବୁଦିନ ପରି ଆଜି ଦିନରେ ବି କିଛି ନୂଆ ଶିକ୍ଷା କରିବାକୁ ଯିବା। ସେଥିର ଅଂଶ ହେଉଛି ପୋକ ଦାନ୍ତରୁ ମୁକ୍ତି। ବନ୍ଧୁଗଣ, ଆମର ଦାନ୍ତ ବ୍ୟଥା ଥିଲେ ଆମେ ପ୍ରତ୍ୟେକ ଦିନ ଫୁଟା ପାଣି ନେଇ ଗୋଟିଏ ଗ୍ଲାସ ନେବା। ସେଥିରେ ଲୁଣ ଏବଂ ରସୁଣ ଛେଚି ପକାଇ ଉଷୁମ ହେବାକୁ ଦେବା ଏବଂ ପାଣିକୁ ନେଇ ପାଟି କୁଳୁକୁଳୁ କରିବା ଦ୍ୱାରା କିଛି ଉପଶମ ମିଳିଥାଏ। ଆଜି ପାଇଁ ଏତିକି। ଧନ୍ୟବାଦ।